ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ। ବଳଭଦ୍ର ମିଶନରେ ପାଞ୍ଚ ବର୍ଷ ଲାଗି 11 ଜିଲ୍ଲାର 90,670 ହେକ୍ଟର ଜମିରେ କରାଯିବ ଜୈବିକ ଚାଷ। ରାଜ୍ୟର 30 ଜିଲ୍ଲାରେ ଏମ୍ଏସ୍ଏମ୍ଇ ଇ ପାର୍କ ନିର୍ମାଣ ପାଇଁ ସରକାରଙ୍କ ନିଷ୍ପତ୍ତି, ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆରେ 10 ମାଓବାଦୀଙ୍କ ଆତ୍ମସମର୍ପଣ। ଏବଂ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଜି ପାଳନ କରାଯାଉଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଛି। ପ୍ରଶ୍ନକାଳରେ 3 ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ଏମ୍ଏସ୍ଏମ୍ଇ ଇ ପାର୍କ ପ୍ରତିଷ୍ଠା ଓ ଜୈବିକ ଚାଷ ସଂକ୍ରାନ୍ତୀୟ ପ୍ରଶ୍ନ ଉପରେ ସଦସ୍ୟମାନେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ଶୂନ୍ୟକାଳରେ ବିଜେଡି ସଦସ୍ୟମାନେ ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇ ବାଚସ୍କତି ସୁରମା ପାଢ଼ୀଙ୍କ ରୁଲିଂ ଦାବି କରିଥିଲେ। ଏହି ପ୍ରସଙ୍ଗରେ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ 2 ପାଇଁ ମୁଲତବୀ ରହିଥିଲା। ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କ ସଂକ୍ରାନ୍ତରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଥିଲା। ରାଜ୍ୟରେ ବଳଭଦ୍ର ଜୈବିକ ଚାଷ ମିଶନରେ 5 ଲାଗି 11 ଜିଲ୍ଲାରେ 90,670 ହେକ୍ଟର ଜମିରେ ଜୈବିକ ଚାଷ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗୃହରେ ପ୍ରକାଶ କରିଛନ୍ତି। ସଦସ୍ୟ ଦୁର୍ଗାଚରଣ ତନ୍ତୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ହରିଚନ୍ଦନ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ପକ୍ଷରୁ ଉତ୍ତର ରଖି କହିଛନ୍ତି, ରାଜ୍ୟ ସରକାର 2025-26 ଆର୍ଥିକ ବର୍ଷରୁ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଅମୃତ ଅନ୍ନ ବିଭାଗ ମାଧ୍ୟମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୋଠଭୋଗ ଓ ମହାପ୍ରସାଦ ନିମନ୍ତେ ରସାୟନମୁକ୍ତ ଜୈବିକ ସୁଗନ୍ଧିତ ଚାଉଳ ଓ ଡାଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହା ଜଗନ୍ନାଥ ସଂସ୍କୃତିକୁ ସମୃଦ୍ଧ କରିବ। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ମୋଟ 16,870 ହେକ୍ଟର ଚାଷ ଜମିରେ ଜୈବିକ ଚାଷ ହେଉଛି। ତନ୍ମଧ୍ୟରୁ 270 ହେକ୍ଟର ଜମିରେ ଅମୃତ ଅନ୍ନ ଚାଷ କରାଯାଉଛି। ରାଜ୍ୟର 30 ଜିଲ୍ଲାରେ ଏମ୍ଏସ୍ଏମ୍ଇ ଇ ପାର୍କ ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୃହରେ ପ୍ରକାଶ କରିଛନ୍ତି। ସଦସ୍ୟ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 14 ଜିଲ୍ଲାରେ ଏମ୍ଏସ୍ଏମ୍ଇ ଇ ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ମାସରେ ଆଉ 5 ପାର୍କର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଇ ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ 40-50% ଜମି ଯୋଗାଇ ଦିଆଯିବ। ରାଜ୍ୟରେ ଅଧିକରୁ ଅଧିକ ଏମ୍ଏସ୍ଏମ୍ଇ ଇ ପାର୍କ ପ୍ରତିଷ୍ଠା ସହିତ ଏହାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ଚିଫ୍ ମିନିଷ୍ଟର୍ସ ସ୍କିମ୍ ଫର୍ ରିମ୍ବର୍ସମେଣ୍ଟ ଅଫ୍ ଇଣ୍ଟରେଷ୍ଟ CMSRIM ଅଧୀନରେ ରାଜ୍ୟ ସରକାର 5 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ବହନ କରୁଛନ୍ତି। ଏମ୍ଏସ୍ଏମ୍ଇ ପାଇଁ ଉଦ୍ଦିଷ୍ଟ ଉଦ୍ୟମ ପୋର୍ଟାଲରେ ଅଦ୍ୟାବଧି 5 ଲକ୍ଷରୁ ଅଧିକ ଉଦ୍ୟୋଗୀ ଯୋଡ଼ି ହୋଇଛନ୍ତି। ସଦସ୍ୟ କଳିକେଶ ନାରାୟଣ ସିଂହଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ପୂର୍ବ ସରକାର ପିଏମ୍ ବିଶ୍ୱକର୍ମା ଯୋଜନାରେ ମାତ୍ର 1,800 ଜଣଙ୍କୁ ଯୋଡ଼ିଥିଲେ। ନୂଆ ସରକାର ଆସିବା ପରେ ଏହି ଯୋଜନାରେ 1,05,000 ଲୋକଙ୍କୁ ଯୋଡ଼ାଯାଇପାରିଛି। ଗ୍ରାମାଞ୍ଚଳର କୌଳିକ ବୃତ୍ତିର ପୁନରୁଦ୍ଧାର ହେବା ସହ ଏମ୍ଏସ୍ଏମ୍ଇ କ୍ଲଷ୍ଟର ନିର୍ମାଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର 30 କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।
ଟ୍ରେଡ୍ ଏନାବଲମେଣ୍ଟ ଆଣ୍ଡ ମାର୍କେଟିଂ ଯୋଜନା ଏମ୍ଏସ୍ଏମ୍ଇ ମାନଙ୍କୁ ଓଏନ୍ଡିସିରେ ଯୋଗାଇ ଦେବା ପାଇଁ ଆର୍ଥିକ ସହାୟତା ମଧ୍ୟ ଆମେ ଦେଉଛୁ ଏବଂ ଠିକ୍ ସାମଗ୍ରୀ ପଠାଇବା ଏବଂ ପ୍ୟାକେଟିଂ କରିବା ପାଇଁ ମଧ୍ୟ ସବସିଡ୍ର ବ୍ୟବସ୍ଥା ରହିଛି। ଏମ୍ଏସ୍ଏମ୍ଇ ହେଉଛି ଭାରତ ଅର୍ଥନୀତିର ମେରୁଦଣ୍ଡ। ଏମ୍ଏସ୍ଏମ୍ଇ ବଢ଼ିଲେ ଭାରତର ଅର୍ଥନୀତି ବଢ଼ିବ ଏବଂ 2027 ସୁଦ୍ଧା ସାରା ଦେଶରେ 5 ଲକ୍ଷ ଏମ୍ଏସ୍ଏମ୍ଇକୁ ଓଏନ୍ଡିସି ପ୍ଲାଟଫର୍ମରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।
ରାଜ୍ୟର ଆଉ 4 ଜିଲ୍ଲାରେ ନୂତନ ଚାଉଳ ଏଟିଏମ୍ ଖୋଲାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ଉତ୍ତର ରଖିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ପ୍ରଥମ ଚାଉଳ ଏଟିଏମ୍ ଖୋର୍ଦ୍ଧା ଜିଲ୍ଲାର ମଞ୍ଚେଶ୍ୱରଠାରେ ଖୋଲାଯାଇଛି। ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଏହି ଏଟିଏମ୍ ଖୋଲାଯିବ। 2024 ଜୁଲାଇ ମାସରୁ ଏପର୍ଯ୍ୟନ୍ତ 20,217 ଜଣ ରାସନ କାର୍ଡଧାରୀ ମୋଟ 3,805 କ୍ୱିଣ୍ଟାଲ 14 କିଲୋଗ୍ରାମ ଚାଉଳ ଉଠାଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ 9,05,184 ଜଣ ଭାଗଚାଷୀ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗୃହରେ ସୂଚନା ଦେଇଛନ୍ତି। ସଦସ୍ୟ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ କହିଛନ୍ତି, ବାଲେଶ୍ୱର ଜିଲ୍ଲାରେ 1,08,821, ପୁରୀରେ 40,000, କଟକରେ 55,569 ଏବଂ ଭଦ୍ରକ ଜିଲ୍ଲାରେ 65,946 ଜଣ ଭାଗଚାଷୀ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 4,96,919 ନୂତନ ରାସନ କାର୍ଡ଼ ପ୍ରଦାନ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ନୂଆ ରାସନ କାର୍ଡ଼ ପାଇଁ ମୋଟ 17,38,946 ଆବେଦନ ହସ୍ତଗତ ହୋଇଛି। 3,83,323 ଆବେଦନର କ୍ଷେତ୍ର ତର୍ଜମା ଜାରି ରହିଛି। ଯୋଗ୍ୟ ଆବେଦନକାରୀଙ୍କୁ ତର୍ଜମା ଶେଷ ହେବା ପରେ ରାସନ କାର୍ଡ଼ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆଠାରେ ନକ୍ସଲ ବିରୋଧୀ ଅପରେସନ୍ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ 10 ଜଣ ମାଓବାଦୀ ଅସ୍ତ୍ରଶସ୍ତ ସହ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 7 ଜଣ ମହିଳା ମାଓବାଦୀ ଅଛନ୍ତି। ଦୁର୍ଦ୍ଦାନ୍ତ ମାଓବାଦୀ ସୋନୁ ପୋଟମଙ୍କ ସମେତ 10 ଜଣ ମାଓବାଦୀଙ୍କ ନାମରେ 1,65,72,000 ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କେକେବିଏନ୍ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ବହୁଳ ବ୍ୟବହାର ଏବଂ ଏ ଦିଗରେ ସଚେତନତା ସୃଷ୍ଟି ଲାଗି ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। 2014 ମସିହା ଆଜିର ଦିନରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ମାତୃଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଏହା ଆମ ସଭ୍ୟତା ସଂସ୍କୃତିର ମୂଳଦୁଆ। ଓଡ଼ିଆ ଭାଷା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଏହାର ପ୍ରାଚୀନତା ଓ ସମୃଦ୍ଧ ସାହିତ୍ୟ ହଜାର ହଜାର ବର୍ଷ ଧରି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିଆସିଛି। ଓଡ଼ିଆ ଭାଷାର ମୂଳ ଶିଳାଲେଖଠାରୁ ଆରମ୍ଭ କରି ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଓ ଗଙ୍ଗାଧର ମେହେରଙ୍କ ସାହିତ୍ୟ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଭାଷାର ମାଧୁର୍ଯ୍ୟ ଓ ଗଭୀରତା ପ୍ରକାଶିତ ହୋଇଛି। ଏହି ଭାଷା କେବଳ ପୁସ୍ତକର ପୃଷ୍ଠାରେ ନୁହେଁ, ଲୋକଗୀତ, ପାଲା, ଦାସକାଠିଆ ଓ ଲୋକ ସଂସ୍କୃତିର ଜୀବନ୍ତ ପ୍ରତିଛବି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଭାଷା ଆମ ଗୌରବ ଓ ଅସ୍ମିତାର ପରିଚୟ। ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ଦ୍ୱାରା ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷିତ ରହିପାରିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଓଡ଼ିଆ ଭାଷାର ମାଧୁର୍ଯ୍ୟ ଓ ସାଂସ୍କୃତିକ ଚେତନା ରାଜ୍ୟକୁ ସ୍ୱତନ୍ତ୍ର କରିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ମର୍ଯ୍ୟାଦା ସମ୍ପନ୍ନ ଓଡ଼ିଆ ଭାଷା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାଷା, ଯାହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ପାଣ୍ଡୁଲିପି ବହନ କରୁଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ସାହିତ୍ୟିକା ହିରଣ୍ୟମୟୀ ମିଶ୍ର ଆକାଶବାଣୀକୁ କହନ୍ତି,
ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ସବୁଠୁ ପ୍ରଥମେ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା, ଯେଉଁଠି ମାତୃଭାଷାକୁ ଏତେ ମାନ୍ୟତା ଦିଆଯାଏ, ସମ୍ମାନ ଦିଆଯାଏ, ଶ୍ରଦ୍ଧା କରାଯାଏ, ସେଠି ମାତୃଭାଷାର ଦିବସର ଅଧିକ ସ୍ୱତନ୍ତ୍ରତା ରହିଛି। ଆସନ୍ତୁ ଆମେ ସମସ୍ତେ ଓଡ଼ିଆକୁ ଭଲ ପାଇବା, ଓଡ଼ିଆରେ କଥା ହେବା, ଓଡ଼ିଆ ଘରର ଚାଲି ଚଳଣି ସଂସ୍କୃତି ସବୁକୁ ଭଲ ପାଇବା।
ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମୁନିସ୍ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚ୍ପିଭି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରୋବୋଟିକ୍ ଆନାଲାଇଜର ମେସିନ୍ ଓ ଆଇଆର୍ଇଏଲ୍ ଦ୍ୱାରା ଦିଆଯାଇଥିବା ଆମ୍ବୁଲାନ୍ସକୁ ଉଦ୍ଘାଟନ କରାଯିବା ସହ 14 ବର୍ଷରୁ ଉର୍ଦ୍ଧ୍ୱ ବାଳିକାମାନଙ୍କୁ କର୍କଟ ରୋଗରୁ ମୁକ୍ତି ଦେବା ପାଇଁ ଏଚ୍ପିଭି ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କସମର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଉତ୍ପାଦିତ ଜୈବିକ ହଳଦୀର ଗୁଣବତ୍ତା ବୃଦ୍ଧି, ହଳଦୀର ପରିମାଣ ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରଶିକ୍ଷକ ମମତା ବେହେରା ଯୋଗଦେଇ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଶିବିର ଚାଲିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ। ବଳଭଦ୍ର ମିଶନରେ 5 ବର୍ଷ ଲାଗି 11 ଜିଲ୍ଲାର 90,670 ହେକ୍ଟର ଜମିରେ କରାଯିବ ଜୈବିକ ଚାଷ। ରାଜ୍ୟର 30 ଜିଲ୍ଲାରେ ଏମ୍ଏସ୍ଏମ୍ଇ ଇ ପାର୍କ ନିର୍ମାଣ ପାଇଁ ସରକାରଙ୍କ ନିଷ୍ପତ୍ତି, ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆରେ 10 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଜି ପାଳନ କରାଯାଉଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।